आकाशवाणी संबलपुर आंचलिक खबर पढ़ुछन भारत गौरव दास जुहार। पहला मुखिया खबर, महाकुंभ मेला थी फी बर्गर लोग सामिल हिकरी एक भारत श्रेष्ठ भारत भावना के फटिक करिछन कहले प्रधानमंत्री। पूरी न आयवाकाल मूल हवा जातीय स्वास्थ्य शिखर सम्मिलन उद्घाटन करबे केन्द्र स्वास्थ्य मंत्री जेपी नड्डा। बालेश्वर चांदीपुरु पहला नाभाल एंटीशिप क्षेपणास्त्र सफल परीक्षण और सर्वभारतीय संबलपुर कप फुटबल टूर्नामेंट थी जर्ज टेलीग्राफ कोलकाता आउ सेंट जर्ज स्पोर्ट्स क्लब केरल भित्रे इहादे चली छे खेल। यहादे पूरा खबर, महाकुंभ मेला थी समाज फी बर्गर लुके सामिल हिकरी एक भारत श्रेष्ठ भारत भावना के फटिक करिछन बोली प्रधानमंत्री नरेन्द्र मोदी कहिछन। सामाजिक गणमाध्यम पोस्ट थी प्रधानमंत्री कहिछन, महाकुंभ समयति 140 कोटी देशवासींकर आस्था समकु अभिभूत करिछे। महाकुंभ मेला के एकतार महाजज्ञ बोली कहिकरि प्रधानमंत्री इतार जरिए देश निजर ऐतिह्य के नेकरि गर्व करुछे आउ नुआ उष्णाकी सहित आगके बढ़ुचे बोली कहिछन। मेला थी श्रद्धालु मानकर आसपाटा खाली गुटे रेकर्ड नुहे, भारतीय संस्कृति आर ऐतिह्य के बहुत शताब्दी तक समृद्ध रखबार लागि निहि हेबा बोली प्रधानमंत्री कहिछन। महाकुंभर सफल आयोजन लागि प्रधानमंत्री संतोष देखाबार सहित सबु अंशीदार मानकु सेमानकर कठिन परिश्रम चेरेष्टा आर दृढ़ संकल्प लागि प्रशंसा करिछन। महाकुंभ मेला अवसर रेलवे तरफ नियाइथिबा पदक्षेप मानकर उपरे आलोचना करबार सहित रेलवे मंत्री अश्विनी वैष्णव विभागीय अधिकारी आर कर्मचारी मानकर प्रशंसा करिछन। प्रयागराज जंक्शन न पहुंचिकरी मंत्री श्री वैष्णव आज विभागीय अधिकारी मानकर संगे कथाबार्ता करिथिले। महाकुंभर आयोजन भारतीय संस्कृति आउ सामाजिक समानतार प्रतीक बोली श्री वैष्णव कहिछन। महाकुंभ मेलाके सफलतार सहित आयोजन करिथिबार लागि प्रधानमंत्रीको से कृतज्ञता जनाबार सहित उत्तर प्रदेश मुख्यमंत्री योगी आदित्यनाथ प्रशंसा करिछन। महाकुंभ लागि 16,000 अयत्का ट्रेन चलाचल करिथिला। प्रयागराजनु 4.5 कोटी अयत्का यात्री ई समयथि ट्रेन थी जास करिछन बोली मंत्री श्री वैष्णव सूचना देइछन। महाकुंभ लागि 21 अयत्का फ्लाईओवर आर अंडरपास तैयार कराइथिला बोली से कहिछन।
बहुत ही क्लोज कोऑर्डिनेशन रहा राज्य की पुलिस के साथ, आरपीएफ का, जीआरपी का और जो रैपिड एक्शन फोर्स वगैरह जो लगी सबका क्लोज कोऑर्डिनेशन रहा। रेलवे के सभी विभागों का बहुत अच्छा क्लोज कोऑर्डिनेशन रहा। इस पूरे महायोजन 45 दिनों में सब जगह श्रद्धालुओं को प्रधानमंत्री श्री नरेंद्र मोदी जी ने हमेशा हमको ये मार्गदर्शन दिया कि इसको आप क्राउड की तरह न समझे, श्रद्धालुओं की श्रद्धा को समझे।
इन जनई दी जाए जे गलामास 13 तारीख नु मूल होता महाकुंभ मेला गलाकाल महाशिवरात्रि अवसर उद्यापित हो। केन्द्र स्वास्थ्य मंत्रालय तरफ आयवाकाल पूरी 9 नंबर जातीय शिखर सम्मिलन होगा। 3 दिन धरिकर होबारे सम्मिलन थी जनस्वास्थ्य सेवा थी करके व्यवस्था आर नुआ उद्भावन बाबदे आलोचना होगा। सेन्ता जनस्वास्थ्य व्यवस्था उपर भिल सम्मिलन थी समीक्षा कर। केन्द्र स्वास्थ्य मंत्री जगत प्रकाश नड्डा मुख्य अतिथि भाव जोग देकरी सम्मिलनी के उद्घाटन करबे। मुख्यमंत्री मोहन चरण माझी आर स्वास्थ्यमंत्री डॉक्टर मुकेश महालिंग ई सम्मिलनी उपस्थित रहबे। एथिलागि केन्द्र स्वास्थ्यमंत्री श्री नड्डा आज बेलबुडे 2 दिनिया ओडिशा गस्ती भुवनेश्वर पहुंचुछन। भुवनेश्वर विजु पट्टनायक विमानबंदर न पहुंचबार ऋतु से पुरी जाइकरी कोणार्क इको रिजर्ट न रहबे। आयवाकाल उपरबेला पुरी श्रीमंदिर तांकर श्रीजीवंकु दर्शन करबार कार्यसूची रहिछे। भुवनेश्वर यूनिट 5 नथिबा मुख्यमंत्रीक अभियोग शुणानी प्रकोष्ठ न आयबा 3 तारीख सोमवार दिन मुख्यमंत्री मोहन चरण माझी साधारण लोकर भिन्न भिन्न अभियोग शुणानी करबे। अभियोग मानकर शुणानी लागि ऑनलाइन पंजीकरण आयबाकाल दिन 11 बजे मूल हेबा आउ हजारे जन इति पंजीकरण करिपारबे। एथिलागि आग्रही जनसाधारण जनशुणानी पोर्टाल janashunani.odisha.gov.in नायत जनशुणानी मोबाइल एप्लिकेशन जरिए पंजीकरण करिपारबे। लोके पंजीकृत प्राप्ति स्वीकारपत्र आउ व्यक्तिगत परिचय पत्र सहित निर्धारित समयति उपस्थित रहिकरि मुख्यमंत्रीको अभियोग जनाइपारबे। ई बाबदे साधारण प्रशासन आउ साधारण अभियोग विभाग तरफ सूचना दिआइछे। महिलामानको आत्मनिर्भरशील करबार उद्देश्यथि मिशन शक्ति विभाग तरफ पूरी तालबणिया पड़ियाठाने जिला मिशन शक्ति मेला आयवाकालनु मूल हेबा। ई मेला मार्च 6 तारीख तक चलवा। मेलाथि 150 स्टलर व्यवस्था होइछे जेन्थि हस्तशिल्प मिलेट जैविक उत्पादमानकर प्रदर्शनी आर बिक्री कराजिबा। मेलाके उपमुख्यमंत्री प्रभाती परिडा उद्घाटन करबार कार्यक्रम होइछे। फी दिन दिनर 11 बजे रातिर 10 बजे तक मेला चलवा बोली मिशन शक्ति विभाग तरफ सूचना दिआइछे। फी दिन संजबेले सांस्कृतिक कार्यक्रमर भिल व्यवस्था कराइछे। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇସ୍ଠାନୁ ଦୁଇଦିନିଆ ରାଜ୍ୟସ୍ତରୀୟ କିଶୋରୀ କିଶୋର ସମାବେଶ ମୂଲ ହୋଇଛେ। ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଆୟୋଜିତ କାର୍ଯ୍ୟକ୍ରମର ପହିଲା ଦିନେ କିଶୋରୀ କିଶୋରମାନଙ୍କୁ ନେଇକରି ଭିନ୍ ଭିନ୍ ପ୍ରତିଯୋଗିତା ଆୟୋଜନ କରାଯାଇଛେ। ଆଇବାକାଇଲ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସକାଳବେଳା ସମାବେଶର ଯୋଗ କାର୍ଯ୍ୟକ୍ରମଟି ସାମିଲ ହେବେ। ଏତାର ସହିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମଟି ଶ୍ରୀମତୀ ପରିଡ଼ା ଯୋଗ ଦେଇକରି କିଶୋର କିଶୋରୀମାନଙ୍କୁ ଉତ୍ସାହିତ କରିବେ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଭିଲ କାର୍ଯ୍ୟକ୍ରମଟି ଯୋଗ ଦେବେ ବୋଲି ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ଡିଆର୍ଡିଓ ଆର୍ ଭାରତୀୟ ନୌସେନା ତରଫୁ ବାଲେଶ୍ୱର ଚାନ୍ଦିପୁରନ ଏକୀକୃତ ପରୀକ୍ଷଣ କେନ୍ଦ୍ରନ ଦେଶର ପହିଲା ନାଭାଲ ଏଣ୍ଟିସିପ୍ କ୍ଷେପଣାସ୍ତ୍ରର ସଫଲ ପରୀକ୍ଷଣ କରାଯାଇଛେ। ଶତ୍ରୁପକ୍ଷର ଜାହାଜକେ ଲକ୍ଷ୍ୟଭେଦ କରବାର ଦକ୍ଷତା ଥିବାର ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନାର ସନ୍ଧାନୀ ହେଲିକପ୍ଟରନୁ ଗଲାକାଲି ପରୀକ୍ଷା କରାଯାଇଥିଲା। ଦେଶେ ତିଆରି ହୋଇଥିବା ଇମେଜିଂ ଇନ୍ଫ୍ରାରେଡ୍ ଶିକର କୌଶଳକେ ବ୍ୟବହାର କରାଯାଇକରି ଏହି ପରୀକ୍ଷଣ କରାଯାଇଛେ। ଏତାର ସଫଲ ପରୀକ୍ଷଣ ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ଆର୍ ଭାରତୀୟ ନୌସେନାକେ ପ୍ରଶଂସା କରିଛନ୍। ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନାତି ସାମିଲ ହେବା ଋତୁରୁ ନୌସେନାର କ୍ଷମତା ବଢ଼ବା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍। ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ଭୁବନେଶ୍ୱରନ ପାଳିତ ହେଉଛି। ଏହି ଅବସରରେ ଆଚାର୍ଯ୍ୟ ବିହାରଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତି ସକାଳବେଳା ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଛନ୍। ଏହି ଅବସରରେ ଜୟଦେବ ଭବନର ଗୋଟିଏ ସାଧାରଣ ସଭାର ଆୟୋଜନ କରାଯାଇଛି। ଆଚାର୍ଯ୍ୟ ହରିହର ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରଦ୍ଧାଞ୍ଜଳି ଜଣାବାର ସହିତ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍, ସ୍ୱାଧୀନତା ସଂଗ୍ରାମ ଶିକ୍ଷା ସୁସ୍ଥ ସମାଜ ଗଠନ ସହିତ ଭୂଦାନ ଆନ୍ଦୋଳନଟି ଆଚାର୍ଯ୍ୟ ହରିହରଙ୍କର ଅବଦାନ ସବୁବେଳେ ସୋର ରହିବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଆଚାର୍ଯ୍ୟ ହରିହର ଦାସଙ୍କୁ ଶ୍ରୋତା କରିକରି ତାଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ପ୍ରାଣୀମାନଙ୍କର ମାହାଲିଆ ଚିକିତ୍ସା ସୁବିଧା ଆଇବା ଏକ ତାରିଖରୁ ମୂଲ ହେବା ବୋଲି ମତ୍ସ୍ୟ ଆଉ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ରାଜ୍ୟର ଲୋକର ଅନୁରୋଧକେ ସମ୍ମାନ ଜନାଇକରି ସରକାର ଏହି ପଦକ୍ଷେପ ନେଇଛନ୍ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ଗାଏ ବଲଦ ମଇଁଷି ଆଉ ଛେଲମାନଙ୍କର ଚିକିତ୍ସା ଆଉ ଟିକାକରଣ ଉପରୁ ୟୁଜର୍ସ ଫିକେ ଛାଡ଼ କରାଯାଇଛେ। ମାହାଲିଆ ସାର୍ବଜନୀନ ପ୍ରାଣୀ ଚିକିତ୍ସା ଆଉ ପ୍ରାଣୀ ସମ୍ପଦର ସୁରକ୍ଷା ଉପରେ ଜୋର୍ ଦେଇକରି ସରକାର ଏହି ନିଷ୍ପତ୍ତି ନେଇଛନ୍ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ବରଗଡ଼ ଟାଉନ୍ହଲ୍ଠାରେ ବିକଶିତ ଭାରତ ବିକଶିତ ଓଡ଼ିଶା ଲାଗି କେନ୍ଦ୍ର ଆଉ ରାଜ୍ୟ ବଜେଟ୍ ଉପରେ ଗୋଟିଏ ବୁଦ୍ଧିଜୀବୀ ସମ୍ମିଳନୀ ହୋଇଯାଇଛି। ସମ୍ମିଳନୀଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇକରି ରାଜ୍ୟର ଉନ୍ନତି ନୂଆ ପଦକ୍ଷେପ ଆର୍ ଆଇବା ଯୋଜନାମାନଙ୍କର ବାବଦେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ନାୟକପଡ଼ାଠାରେ ବିଜ୍ଞାନ ଆଉ ଗଣିତ ମେଳା ହୋଇଯାଇଛି। କାର୍ଯ୍ୟକ୍ରମଟି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗ ଦେଇକରି ଜୀବନ ଆଉ ପାଠପଢ଼ାତି ଗଣିତ ଆଉ ବିଜ୍ଞାନର ଗୁରୁତ୍ୱ ବାବଦେ ଆଲୋଚନା କରିଥିଲେ। ଭିନ୍ ଭିନ୍ ସ୍କୁଲର 100 ଅୟତ୍କା ଛାତ୍ରଛାତ୍ରୀ ଇ ମେଳାଥି ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକର ଐତିହାସିକ ରାଣୀପୁର ଝରିଆଲ୍ନ 64 ଯୋଗିନୀ ମହୋତ୍ସବ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ସଂଜେ ଭିନ୍ ଭିନ୍ ସାଂସ୍କୃତିକ ଦଳ ତରଫୁ ଓଘୋରୀ ଆର୍ ଢାପ ନାଚ ପ୍ରସ୍ତୁତ କରାଯାଇଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ବୁରୁଗୁଡ଼ାଠାରେ ଚାଲିଥିବା 7 ସେବା ମହୋତ୍ସବ ଆଜି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବଟି ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ଆଉ ସରକାରୀ ଦଳ ମୁଖ୍ୟ ସଚେତକ ଶରତ ପ୍ରଧାନ ଆର୍ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଭିଲ ଯୋଗ ଦେଇଥିଲେ। ସେବା ମହୋତ୍ସବଟି ଗଛଲଗା ଗୋସେବା ରକ୍ତଦାନ ଶିବିର ଚକ୍ଷୁ ଚିକିତ୍ସା ଶିବିର ସାଧାରଣ ଲୋକଙ୍କୁ ପଣା ବାଣ୍ଟବାର ମାହାଲିଆ ସ୍ୱାସ୍ଥ୍ୟମେଳା କରାଯିବା ସହିତ ଅସହାୟ ଲୋକଙ୍କୁ ସେବା କିଟ୍ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲା ବ୍ଲକ ସମ୍ମିଳନୀ କକ୍ଷଠାରେ ଲିଙ୍ଗଭେଦ ଆର୍ ମହିଳାମାନଙ୍କୁ ନେଇକରି ଦିନିକିଆ କର୍ମଶାଳା ହୋଇଯାଇଛି। ସରକାରଙ୍କର ସେବା ଯୋଜନାର ତୃଣମୂଳ ସ୍ତରର କର୍ମଚାରୀମାନଙ୍କର ଦାୟିତ୍ୱବୋଧ ଜରିଆରେ ସମ୍ଭବ ହେବା ବୋଲି ବୈଠକଟି ଆଲୋଚନା ହୋଇଛି। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ନ 13 ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି 4 ଦିନେ ଜର୍ଜ ଟେଲିଗ୍ରାଫ କୋଲକାତା ଆର୍ ସେଣ୍ଟ ଜର୍ଜ ସ୍ପୋର୍ଟସ୍ କ୍ଲବ କେରଲ ଭିତରେ ଇହାଦେ ମ୍ୟାଚ୍ ଚାଲିଛେ। ସମ୍ବାଦ ଲେଖା ହେବାର ତକ୍ ଖେଲ୍ଥି କେହି କାହାକେ ଗୋଲ୍ ଦେଇ ନୁହେଁ ପାରନ୍। ଆଇବାକାଲ ପହିଲା ସେମିଫାଇନାଲ ମ୍ୟାଚ୍ ସମଲେଶ୍ୱରୀ ସ୍ପୋର୍ଟିଂ ସମ୍ବଲପୁର ଆର୍ ଶ୍ରୀନିଧି ଡେକନ୍ସ ହାଇଦ୍ରାବାଦ ଭିତରେ ଖେଲ୍ ହେବା। ରାଇଜେ ଆଇବା 2 ତକ୍ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ନାଇଁନ, ହେଲେ ଇତା ଋତୁରୁ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ତକ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛେ। ଆଜି ରାଜ୍ୟର ସବୁନୁ ଜହତାତି 36 ଡିଗ୍ରୀ ସେଲସିୟସ୍ ବଲାଙ୍ଗୀର ଆର୍ ବୌଦ୍ଧନ ରେକର୍ଡ କରାଯାଇଥିଲା। ସେନ୍ତା 15 ସହରର ଦିନର ତାପମାତ୍ରା 34 ଡିଗ୍ରୀ ଉପରେ ରହିଥିଲା। ଶେଷ ମୁଖ୍ୟ ଖବର ଫେରଘାଏ। ମହାକୁମ୍ଭ ମେଳାଥି ଫି ବର୍ଗର ଲୋକ ସାମିଲ ହୋଇକରି ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକେ ଫଟିକ କରିଛନ୍, କହିଲେ ପ୍ରଧାନମନ୍ତ୍ରୀ। ପୁରୀନ ଆଇବାକାଲ ମୂଲ ହେବା ଜାତୀୟ ସ୍ୱାସ୍ଥ୍ୟ ଶିଖର ସମ୍ମିଳନୀ, ଉଦ୍ଘାଟନ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ବାଲେଶ୍ୱର ଚାନ୍ଦିପୁରନୁ ପହିଲା ନାଭାଲ ଏଣ୍ଟିସିପ୍ କ୍ଷେପଣାସ୍ତ୍ରର ସଫଲ ପରୀକ୍ଷଣ ଆଉ ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଜର୍ଜ ଟେଲିଗ୍ରାଫ କୋଲକାତା ଆଉ ସେଣ୍ଟ ଜର୍ଜ ସ୍ପୋର୍ଟସ୍ କ୍ଲବ କେରଲ ଭିତରେ ଇହାଦେ ଚାଲିଛି ଖେଲ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।